श्रीमद्भागवत चतुर्थ स्कन्ध चतुर्दश अध्यायः मैत्रेय उवाच। ध्रुवर कोप जहुं गला कुबेर भुवने जानिला तक्षणे निज गण तुले ध्रुव समीपे आसी मिले अंजलि करिबे नि पाणी काकुस्ते कहे मंजुवाणी। कुबेर उवाच आहे क्षत्रिय चूड़ामणि तोर महिमा मोहि सुणी मिलिली तोहर समीपे गुह किन्नर घेनी आपे तू जेणु पिता मह बोले कोप छाड़ी लूरी पुतुले भ्रातृ मरणे कोप बही गुह्य कवि नासिलु तुहि केही कहार हंता नोहे प्राणी जीवन काल दहे। हरि हरि बोल। ए जीव अहंकार दहि आत्मा को बोले तुहि मुहि ए नोहे ज्ञानीकर मत जाहाकु प्रसन्न अनंत। संसार देखे स्वप्न प्राये से मोहे नोहे विपर्जय तोर मंगल हेउ नित्ये गृहे तू चल शुद्ध चिते जा शक्ति माया गुणमयी तहीं थाई जे न थाई से हरि पादे आश्रा कर आत्मा को संसारु उद्धर तोते मो हृदय अनुराग जे तोर इच्छा बर माग हरिंकि हृदय परिमाणु तू बर योग्य हेउ तेणु। मैत्रेय उवाच। एमते कुबेर वचने ध्रुव विचारी तो समने बोलई हरि पाद गते मोहर मन थाउ नित्ये अन्य कल्पना नाही मोर जार प्रसन्ने भबु पार कहे कुबेर ध्रुवे चाही एबर लभ ध्रुव तुहि। एमंत कही ध्रुव पासे कुबेर गमिला आकाशे एबे हो सुण महीपति ध्रुवर अर्जिला विभूति कुबेर भुवनु संतोष ध्रुव गमिला निज देश निज भुवने ध्रुव जाई ऋतिज पुरोहित राई संकल्प करी यज्ञ मते पूजिला विष्णु पाद गते एभावे संपद संपादी अणिमा आदि अष्टनिधि सर्वसंपद भोग कला गृहे उत्तान पाद बला सर्व प्रकारे विष्णु पादे भक्ति साधिला अप्रमादे प्रजाए ध्रुवर राजत्वे आनंदे बंचिले जगते स्वभावे ध्रुव धर्मशील सुसाधु ब्राह्मण वत्सल ध्रुव को पितृ भावे जानी दुख सुख को न प्रमाणी आनंद मने जन प्रजा पालन कले ध्रुव राजा शपत द्वीप अधिपति होइले मनुर संतति छत्तीश सहस्र बरस स्वभावे परम आयुष आनंद मने भोग कला भूमि मंडले मनु बड़ा भोगरे पुण्य क्षय करी यज्ञादि कार्य पाप हरि त्रिवर्ग साधन करीण पुत्र को करी राज्य दान नृप आसने बसाइला स्वराज्य अभिषेक कला आत्मसंपद आदि जेते स्वप्न प्राय मणिचिते विष्णुर माया बल जाणी गंधर्व पुर प्राय मणि पुत्र कलत्र देह मित्र धनादि सकल अनित्य सर्वसंपद परिहरि संयमे आत्मा बस करी आश्रम नामे बदरिका ତହି ମିଳିଲେ ଧ୍ରୁବ ଏକା ନିବୃତ୍ତ କରି ଇନ୍ଦ୍ରିଗଣ ଚିତ୍ତେ ସୁମରି ନାରାୟଣ ବିଷ୍ଣୁର ସ୍ଥୂଳ ରୂପେ ମନ ଧାରଣା ବଳେ କରି ଧ୍ୟାନ ତକ୍ଷଣେ ଲିଙ୍ଗ ରୂପ ଗଲା ନିର୍ମଳ ଜ୍ୟୋତି ପ୍ରକାଶିଲା ଧ୍ରୁବର ଭକ୍ତି ଦୃଢ଼ ହେଲା ତା ଅଭିମାନ ଦୂରେ ଗଲା ନୟନୁ ଅଶ୍ରୁ ବିଗଳିତ ଆନନ୍ଦେ ଅଙ୍ଗ ପୁଲକିତ ବିମାନ ଦେଖି ଲାଗଗନେ ପୂର୍ଣ୍ଣିମା ସୁଧା କର ଜେହ୍ନେ ତେଜେ ବି ରାଜେ ଦଶ ଦିଶ ଆକାଶୁ ହେଲା ପରବେଶ ରଥେ ଅଛନ୍ତି ବେନୀ ଦୂତ ଗଞ୍ଜନ୍ତି ଶଶାଙ୍କ ଆଦିତ୍ୟ କିଶୋର ତନୁ ଶ୍ୟାମ ବର୍ଣ୍ଣ ଅରୁଣ ପଙ୍କଜ ଲୋଚନ ସୋହେ ସୁନ୍ଦର ଭୁଜ ଚାରି ବିଷ୍ଣୁ ଆୟୁଧ ଛନ୍ତି ଧରି ଅଙ୍ଗଦ କିରୀଟ କୁଣ୍ଡଳ ହୃଦେ ଲମ୍ବଇ ବନମାଳ ରତ୍ନମେ ଖଳା କଟି ମାଝେ ମକର କୁଣ୍ଡଳ ବିରାଜେ ଧ୍ରୁବନୀ କଟେ ଯାଇ ମିଳି ଗଗନୁ ଖସେ କି ବିଜୁଳି ଧ୍ରୁବ ଆନନ୍ଦ ତାଙ୍କୁ ଦେଖି ସମ୍ଭ୍ରମେ ଆସନ ଉପେକ୍ଷି ତୁଣ୍ଡେ ଗୋବିନ୍ଦ ନାମ ଗାଇ କପାଳେ ବେନୀ କର ଦେଇ ନମିଲା ତାଙ୍କ ପାଦ ତଳେ ରୋମ ପୁଲକ ଅଶ୍ରୁ ଜଳେ ସୁନନ୍ଦ ନନ୍ଦ ପାରିଷଦେ ତକ୍ଷଣେ ମିଳିଲେ ଆନନ୍ଦେ ଶ୍ରୀକୃଷ୍ଣ ନାମ ତୁଣ୍ଡେ ଗାଇ ବୋଲନ୍ତି ଧ୍ରୁବ ମୁଖ ଚାହିଁ ଶୁଣ ଉତ୍ତାନ ପାଦ ସୁତ ସଂସାରେ ତୁହି ଭାଗ୍ୟବନ୍ତ ତୁ ବାଳ ପଞ୍ଚମ ବରଷେ ତପେ ତୋଷିଲୁ ଋଷିକେଶେ ଏବେ ଗୋବିନ୍ଦ ଆଜ୍ଞାଶିରେ ଘେନି ମିଳିଲୁ ତୋ ଛାମୁରେ ଧ୍ରୁବ ପଦକୁ ନେବୁ ତୋତେ ଦେଖ କାଞ୍ଚନ ଦିବ୍ୟ ରଥେ ଦୁର୍ଲଭ ଧ୍ରୁବ ପଦ ତୁହି ବନେ ଲଭିଲୁ ତପଦାହି ଏ ଶିଶୁମାର ଚକ୍ର ତୁଲେ ଚନ୍ଦ୍ର ଆଦିତ୍ୟ ତାର ମିଳେ ନିତ୍ୟ ଭ୍ରମନ୍ତି ପ୍ରଦକ୍ଷିଣେ ପବନ ରଜ୍ଜୁ ଆକର୍ଷଣେ ଯେ ପଦେ ତୋର ପିତୃଜନ ପ୍ରବେଶେ ନୋହିଲେ ଭାଜନ କେଆନ ତାହା ଲଭିପାରେ ଅନିତ୍ୟ ସଂସାର ସାଗରେ ଅଶେଷ ଜଗତ ବନ୍ଦନ ବିଷ୍ଣୁ ପରମ ପଦସ୍ଥାନ ଏଣୁ ଏ ଉତ୍ତମ ବିମାନ ତୋଷେ ପେଶିଲେ ଭଗବାନ ତୁ ଏବେ ବସ ସ୍ଥିର ମନେ ବିମାନ ବାହିବୁ ଗଗନେ ହରିହରି ବୋଲ ମୈତ୍ରୀ ଔବାଚ ଏମନ୍ତେ ବିଷ୍ଣୁ ଦୂତ ବାଣୀ ଆନନ୍ଦ ମନେ ଧ୍ରୁବ ଶୁଣି ତକ୍ଷଣେ ଧ୍ରୁବ ସ୍ନାନ ସାରି ନିତ୍ୟ ମଙ୍ଗଳ କର୍ମ କରି ତଦନ୍ତେ ଅଳଙ୍କୃତ ହେଲା ମୁନିଙ୍କ ଚରଣେ ନମିଲା ମୁନି ଜନଙ୍କ ଆଶୀର୍ବାଦେ ଜୟ ମଙ୍ଗଳ ବେଦନାଦେ ବିମାନ ପ୍ରଦକ୍ଷିଣ କରି ବିଷ୍ଣୁ ଦୂତଙ୍କୁ ନମସ୍କାରି ହିରଣ୍ୟମୟ ରୂପ ଧରେ ସ୍ୱତେଜେ ଦଶ ଦିଗପୁରେ ଗନ୍ଧର୍ବ ଚତୁର୍ବିଧ ବାଦ୍ୟେ ଦିଗପୁରିଲେ ଗୀତ ନାଦେ ପୁଷ୍ପବର ସନ୍ତି ହର ସେ ବିବୁଦ୍ଧେ ଦେଖନ୍ତି ଆକାଶେ ତକ୍ଷଣେ ସୁନୀତିର କଥା ସ୍ମରଣେ ଧ୍ରୁବ ମନେ ବ୍ୟଥା ଦୁଃଖିନୀ ମୋହର ଜନନୀ ତାହାକୁ ତେଜି ମୁହି ପୁଣି ଯିବି ମୁଁ ସ୍ୱର୍ଗକୁ କି ରୂପେ ଦୂତେ ଜାଣିଲେ ତା ସଂକଳ୍ପେ ବୋଇଲେ ଦେଖ ଭକ୍ତାଗ୍ରଣୀ ଅଗ୍ରେ ବିମାନେ ତୋ ଜନନୀ ତ ତା ଶୁଣି ଚିତ୍ତ କଲା ସ୍ଥିର ସେ ବିଷ୍ଣୁ ଭକ୍ତଙ୍କର ବର ସୁନୀତି ଜନନୀ ସହିତେ ବସିଲେ ରତ୍ନମୟ ରଥେ ବିମାନ ଜାନ୍ତେ ସ୍ୱର୍ଗ ପଥେ ଦେବେ ଯେ ବସି ନିଜ ରଥେ ଧ୍ରୁବକୁ ଦେଖି ପ୍ରଶଂସନ୍ତି କେବା ଆନନ୍ଦେ କରେ ସ୍ତୁତି ଏମନ୍ତେ ପୁଷ୍ପ ବୃଷ୍ଟି ପଥେ ଗ୍ରହଙ୍କୁ ଦେଖିଲେ ଅଗ୍ରତେ ତ୍ରୈଲୋକ୍ୟ ଜିଣି ଦିବ୍ୟ ଜାନେ ମୁନିଙ୍କି ଦେଖିଲା ବିମାନେ ମୁନିଙ୍କି ନମିଣ ଆନନ୍ଦେ ବିଜୟେ କଲା ବିଷ୍ଣୁ ପଦେ ସେ ବିଷ୍ଣୁ ପଦର ମହିମା କେ କହି ପାରେ ଗୁଣ ସୀମା ଯେ ପ୍ରାଣୀ ଶାନ୍ତ ସମଦୃଶ ଅଶେଷ ଜନ୍ତୁଙ୍କ ବିଶ୍ୱାସ ହରିଚରଣେ ଚିତ୍ତ ଯାର ସୁଶାନ୍ତ ସମ ବୁଦ୍ଧି ତାର ସେ ପ୍ରାଣୀ ସେ ପୁରେ ପଶନ୍ତି ମାୟା ବନ୍ଧନୁ ନିସ୍ତରନ୍ତି ଏଣୁ ଉତ୍ତାନ ପାଦ ସୁତ ବିଷ୍ଣୁର ପରମ ଭକତ ସକଳ ଲୋକ ଚୂଡ଼ାମଣି ନିର୍ମଳ ବୋଲି ଯାକୁ ଗଣି ସେ ଧ୍ରୁବ ବସିଲା ଯେ ସ୍ଥାନେ ତା ଗୁଣ ଶୁଣ ସାବଧାନେ ଗଭୀର ବେଗେ କାଳ ଚକ୍ରେ ବାୟୁର ସନା ଅତିରେକେ ଗ୍ରହ ନକ୍ଷତ୍ର ତାରା ଗଣେ ଭ୍ରମନ୍ତି ମେଧି ଆକର୍ଷଣେ ତାର ମହିମା ଯଶ ଘୋଷି ବିନାଶ ବଦେ ଦେବ ଋଷି ପ୍ରଚେତା ଗଣ ସଙ୍ଗେ ଥାଇ ନୃତ୍ୟ କରନ୍ତି ଗୀତ ଗାଇ ଧ୍ରୁବର ଯଶ ଗୁଣ ବୃନ୍ଦ ସେ ଯଜ୍ଞେ କହନ୍ତି ନାରଦ କି ପତିବ୍ରତା ଏସୁ ନୀତି କି ବା ତା ସୁତ ଧ୍ରୁବ ଗତି କି ବା ତା ତପର ପ୍ରଭାବ ବେଦବାଦୀଙ୍କି ଅସମ୍ଭବ ସେ ତପେ ହରିଙ୍କି ତୋଷିଲା ଜନନୀ ସଙ୍ଗେ ସ୍ୱର୍ଗେ ଗଲା ଶୁଣ ହେ ବ୍ୟାସଙ୍କ କୁମର ସାଧୁ ଜନଙ୍କ ମଧ୍ୟ ବର ତୁ ଯେଣୁ ପଚାରିଲୁ ମୋତେ ଧ୍ରୁବ ଚରିତ ଭାଗବତେ ଉତ୍ତମ ଯଶା ଧ୍ରୁବ ବାଣୀ ଯେ ଏହା ଏକ ମନେ ଶୁଣି ବିସ୍ତାରି କହେ ସାଧୁ ମେଳେ ବସଇ ବୈଷ୍ଣବ ମଣ୍ଡଳେ ଯଶ ଆୟୁଷ ଧନ ମାନ ସ୍ୱର୍ଗେ ନିବାସ ସ୍ୱସ୍ତ୍ୟୟନ ବିଘ୍ନ ସମୂହେ ନାହିଁ ଭ୍ରାନ୍ତି ସକଳ କ୍ଲେଶୁ ନିସ୍ତରନ୍ତି ବିଷ୍ଣୁ ସମୀପେ ପ୍ରାତ କାଳେ ଗୋବିନ୍ଦ ଭକ୍ତି ଭାବ ଭୋଳେ ପୂର୍ଣ୍ଣିମା ଅମାବାସ୍ୟା ଦିନେ ଦ୍ୱାଦଶୀ ଶ୍ରବଣା ବିଧାନେ ଦିବସ କ୍ଷୟ ବ୍ୟତି ପାତେ ସଂକ୍ରାନ୍ତି ଅର୍କ ବାର ଜୁତେ ଶ୍ରଦ୍ଧା ପୂର୍ବକ ଯେ ପଢ଼ନ୍ତି ଅଥବା ଶ୍ରବଣେ ଶୁଣନ୍ତି ଜ୍ଞାନ ସନ୍ତୋଷ ପ୍ରାଣୀଙ୍କର ଚତୁର ବର୍ଗ ନୋହେ ଦୂର ସକାମ ଚିତେ ଚିନ୍ତେ ଯେବେ ଶୁଣନ୍ତି ଧନ ପୁତ୍ର ଲଭେ କୁଳେ ସୁପୁତ୍ର ହୋଏ ଜାତ ଯେ ଶୁଣେ ଧ୍ରୁବର ଚରିତ ସଂସାର ଜନଙ୍କ ରହିତେ ପୁରାଣ କଲି ଗୀତ କୃତେ ଭାବେ କହି ଦାସ ଜଗନ୍ନାଥ ଭାବେ ଚତୁର୍ଥ ସ୍କନ୍ଧେ ଭାଗବତ ହରି ହରି ବୋଲ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ चतुर्थ स्कन्धे ध्रुव चरितं नाम चतुर्दश अध्यायः। हरि हरि बोला।